ହ୍ୟାଲୋ, ନମସ୍କାର। ମୋ ନାଁ ରାକେଶ କୁମାର ସାହୁ। ମୁଁ ଜନତାନଗର ରହୁଛି, ୱାର୍ଡ ନମ୍ବର 21। ଆମର ପାଣିର ସମସ୍ୟା ରହିଥିଲା, ତାପରେ ଆମେମାନେ ଏଇ ଜନହିତ ବାଣୀ ଦ୍ୱାରା ଆମେ ଜଣେଇଥିଲୁ। ଜଣେଇଲା ପରେ ଆମ ସାହିକୁ ୱାଟର ଏଟିଏମ୍ ଦେଇଛନ୍ତି। ୱାଟର ଏଟିଏମ୍ ଦେବା ଫଳରେ ଆମେ ଏବେ ୱାଟର ଏଟିଏମ୍ କାର୍ଡ କରିଛୁ। କାର୍ଡ କରିକି ଆମେ ପ୍ରତିଦିନ ପୁରା ଶୁଦ୍ଧ ପାଣି 10 ଲିଟର ପାଉଛୁ, ଆଉ ଯୋଉଟା କି ଆମକୁ ପିଇବା ପାଇଁ ଭଲ ଲାଗୁଛି, ଆଉ ଆମ ମାନଙ୍କର ଦେହ ବି ଭଲ ରହୁଛି, ଆଉ ତେଣୁକରି ଆମେ ଖୁସି ଅଛୁ। ଧନ୍ୟବାଦ।